ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଭାରତରତ୍ନ କର୍ପୂରୀ ଠାକୁର ଜଣେ ଜନନାୟକ ଓ ଦୂରଦ୍ରଷ୍ଟା ରାଜନୀତିଜ୍ଞ ଥିଲେ, କହିଛନ୍ତି ଉପରାଷ୍ଟ୍ରପତି। ଯୁଦ୍ଧକ୍ଷେତ୍ର ନିରୀକ୍ଷଣ ପ୍ରଣାଳୀ ସଞ୍ଜୟର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ୱାକଫ ସଂଶୋଧନ ବିଲ୍ ଉପରେ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ଯୁଗ୍ମ ସଂସଦୀୟ କମିଟି ବୈଠକ। ସମାଜରେ କନ୍ୟା ସନ୍ତାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳିତ ହେଉଛି ଜାତୀୟ କନ୍ୟା ସନ୍ତାନ ଦିବସ ଏବଂ ମହିଳା ହକି ଇଣ୍ଡିଆ ଲିଗ୍ରେ ପ୍ରଥମ ଦଳ ଭାବେ ଓଡ଼ିଶା ୱାରିୟର୍ସ ଫାଇନାଲକୁ ଉନ୍ନୀତ। ଭାରତରତ୍ନ କର୍ପୂରୀ ଠାକୁର ବାସ୍ତବରେ ଜଣେ ଜନନାୟକ ଏବଂ ଦୂରଦ୍ରଷ୍ଟା ରାଜନୀତିଜ୍ଞ ଥିଲେ ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି। ସେ କହିଛନ୍ତି ବିହାରରେ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିଲେ। ଆଜି ବିହାରର ସମସ୍ତିପୁରରେ କର୍ପୂରୀ ଠାକୁରଙ୍କ 101ତମ ଜୟନ୍ତୀ ସମାରୋହରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଶ୍ରୀ ଠାକୁର ସାମାଜିକ ନ୍ୟାୟ, ମାତୃଭାଷାରେ ଶିକ୍ଷାଦାନ ଏବଂ ଭିନ୍ନ ଜାତିରେ ବିବାହ ଭଳି ପଦକ୍ଷେପ ଗ୍ରହଣ କରିଥିଲେ। ଉପରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କର୍ପୂରୀ ଠାକୁରଙ୍କୁ ଜଣେ ସ୍ୱଚ୍ଛ ରାଜନେତା ବୋଲି କହିଛନ୍ତି।
जाति धर्म और वर्ग के ऊपर उठकर समानता को दृष्टिगत रखते हुए विकास को संपन्न करके आज केंद्र से लेकर बिहार तक की सरकारें उनके सपनों को आगे बढ़ा रही है, उनकी वाई वाई हो रही है। आज प्रधानमंत्री नरेंद्र मोदी किशन मोड में हर घर में पाइप के पानी, हर घर में गैस कनेक्शन, हर घर में शौचालय, घर में बिजली, ऐसा संपन्न करने वाली जनहित की नीतियों को जुनून के साथ लागू कर रहे हैं। गत 10 वर्षों में भारत ने जो विकास का हाल देखा है दुनिया में बेमिसाल है। किसी भी देश ने इतनी बड़ी प्रगति नहीं देखी जितनी गत 10 वर्ष में भारत ने देखी है।
ଜୟନ୍ତୀ ସମାରୋହରେ ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରମୁଖ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଉପସ୍ଥିତ ଅଛନ୍ତି। ଆଜି ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ସମସ୍ତିପୁରର ଗୋକୁଲ ଫୁଲେଶ୍ୱରୀ ମହାବିଦ୍ୟାଳୟରେ ଏକ ସ୍ମୃତି ବକ୍ତୃତା ପ୍ରଦାନ କରିବେ। କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ତଥା କର୍ପୂରୀ ଠାକୁରଙ୍କ ପୁଅ ରାମନାଥ ଠାକୁର କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସରଳ ଜୀବନଶୈଳୀକୁ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମାଧ୍ୟମରେ ଉପସ୍ଥାପନ କରାଯିବ। 1924 ଜାନୁଆରୀ 24 ତାରିଖରେ ଜନ୍ମଗ୍ରହଣ କରିଥିବା କର୍ପୂରୀ ଠାକୁର ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାରତରତ୍ନ କର୍ପୂରୀ ଠାକୁରଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଶ୍ରୀ ଠାକୁର ସାମାଜିକ ନ୍ୟାୟ ଏବଂ ଜନମଙ୍ଗଳ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କ ଆଦର୍ଶ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀର ସାଉଥ୍ ବ୍ଲକ୍ରେ ଯୁଦ୍ଧକ୍ଷେତ୍ର ନିରୀକ୍ଷଣ ପ୍ରଣାଳୀ ସଞ୍ଜୟକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସଞ୍ଜୟ ହେଉଛି ସ୍ୱୟଂଚାଳିତ ଯୁଦ୍ଧକ୍ଷେତ୍ର ନିରୀକ୍ଷଣ ପ୍ରଣାଳୀ, ଯେଉଁଥିରେ ଭୂମି ଏବଂ ଆକାଶରୁ ଯୁଦ୍ଧକ୍ଷେତ୍ରରେ ମିଳୁଥିବା ସମସ୍ତ ତଥ୍ୟକୁ ଏକତ୍ରିତ କରି ସେଗୁଡ଼ିକର ସତ୍ୟତା ଯାଞ୍ଚ କରିଥାଏ ଏବଂ ଶତପ୍ରତିଶତ ସଠିକ୍ ତଥ୍ୟକୁ କର୍ତ୍ତୃପକ୍ଷଙ୍କୁ ପ୍ରେରଣ କରିଥାଏ, ଫଳରେ ସେନାବାହିନୀକୁ ଯୁଦ୍ଧକ୍ଷେତ୍ରର ସଠିକ୍ ସ୍ଥିତି ସମ୍ପର୍କରେ ସୂଚନା ମିଳିଥାଏ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସଞ୍ଜୟ ଯୁଦ୍ଧକ୍ଷେତ୍ର ନିରୀକ୍ଷଣ ପ୍ରଣାଳୀ ଆଗାମୀ ଦିନରେ ଯୁଦ୍ଧକ୍ଷେତ୍ରରେ ସେନା ପରିଚାଳନା ଓ ଅନ୍ୟାନ୍ୟ ସ୍ଥିତିର ସଠିକ୍ ନିର୍ଦ୍ଧାରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ୱାକଫ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ଆଜି ଓ ଆସନ୍ତାକାଲି ବୈଠକ କରିବ। ବିଜେପି ସାଂସଦ ଜଗଦମ୍ବିକା ପାଲ୍‌ଙ୍କ ନେତୃତ୍ୱରେ ଗଠିତ ସଂସଦୀୟ କମିଟି ଆଗାମୀ ବଜେଟ୍ ଅଧିବେଶନର ଶେଷ ଦିନରେ ଏହି ବିଲ୍ ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାର ସମ୍ଭାବନା ରହିଛି। ଚଳିତ ମାସ 31ରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ 4 ତାରିଖରେ ଶେଷ ହେବ। ଏବେ ପାଟନା, କୋଲକାତା ଏବଂ ଲକ୍ଷ୍ନୌ ଗସ୍ତରେ ଥିବା ସଦସ୍ୟମାନେ ସ୍ଥାନୀୟ ୱାକଫ ବୋର୍ଡ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ପ୍ରତିନିଧିମାନଙ୍କ ସହ ଆଲୋଚନା କରୁଛନ୍ତି। ସୂଚନା ଅନୁଯାୟୀ ଲକ୍ଷ୍ନୌରେ ଉତ୍ତରପ୍ରଦେଶ ୱାକଫ ବୋର୍ଡର ପ୍ରତିନିଧି ଏବଂ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ଲୋକସଭାରେ ଏହି ବିଲ୍ ଆଗତ ହେବା ପରେ ବିରୋଧୀ ଦଳଗୁଡ଼ିକର ଦାବିକୁ ଦୃଷ୍ଟିରେ ରଖି ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟାରଲାଣ୍ଡର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ମାଇକେଲ୍ ମାର୍ଟିନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଭାରତ ଦ୍ୱିପାକ୍ଷିକ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ଏକାଠି କାମ କରିବାକୁ ପ୍ରତିବଦ୍ଧ। ଆୟାରଲାଣ୍ଡ ଓ ଭାରତର ସମ୍ପର୍କ ସମାନ ମୂଲ୍ୟବୋଧର ଦୃଢ଼ ଭିତ୍ତିଭୂମି ଉପରେ ଆଧାରିତ ବୋଲି ଶ୍ରୀ ମୋଦି କହିଛନ୍ତି। ମହାରାଷ୍ଟ୍ରର ଭଣ୍ଡାରାଠାରେ ଥିବା ଗୋଳାବାରୁଦ କାରଖାନାରେ ଆଜି ସକାଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଓ ଡାକ୍ତରୀ ଦଳକୁ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ନିମନ୍ତେ ଘଟଣାସ୍ଥଳରେ ମୁତୟନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ସମାଜରେ କନ୍ୟା ସନ୍ତାନଙ୍କ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ସାରା ଦେଶରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଉଛି। ଏହି ଦିବସ ପ୍ରତ୍ୟେକ କନ୍ୟା ସନ୍ତାନକୁ ସମ୍ମାନର ସହିତ ଲାଳନ ପାଳନ, ଶିକ୍ଷାଦାନ ଏବଂ ସାମଗ୍ରିକ ବିକାଶ ପାଇଁ ସମାନ ସୁଯୋଗ ପାଇବାର ଗୁରୁତ୍ୱକୁ ସ୍ମରଣ କରାଇଥାଏ। ଏହି ଦିନଟିରେ ମଧ୍ୟ 2015 January 22 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବେଟି ବଚାଓ ବେଟି ପଢ଼ାଓ ଯୋଜନାର ବାର୍ଷିକୀ ମଧ୍ୟ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଉଜ୍ଜଳ ଭବିଷ୍ୟତ ପାଇଁ କନ୍ୟାମାନଙ୍କୁ ସଶକ୍ତ କରିବା। ସମାଜରେ ଝିଅମାନଙ୍କ ଭୂମିକାକୁ ସ୍ୱୀକାର କରି ସେମାନଙ୍କୁ ନେତୃତ୍ୱ ନେବା ଏବଂ ଭବିଷ୍ୟତ ଗଠନ ପାଇଁ ସମାନ ସୁଯୋଗ ପ୍ରଦାନ କରିବାର ଆବଶ୍ୟକତାକୁ ଏହି ବାର୍ତ୍ତା ଗୁରୁତ୍ୱ ଦେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, କନ୍ୟା ସନ୍ତାନମାନଙ୍କୁ କ୍ଷମତାପନ୍ନ କରିବା ଲାଗି ସରକାର ସେମାନଙ୍କ ଶିକ୍ଷା, ଜ୍ଞାନକୌଶଳ, ଦକ୍ଷତା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋର ଧରିଛି। ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତୃବୃନ୍ଦ ମତଦାତାଙ୍କୁ ଆକୃଷ୍ଟ କରିବା ଲାଗି ଜନସଭା, ରୋଡ୍ ଶୋ ଏବଂ ଘରକୁ ଘର ବୁଲି ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ଆସନ୍ତା ମାସ 5 ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଗ୍ରହଣ ଅନୁଷ୍ଠିତ ହେବ। ଭାରତୀୟ ଜନତା ପାର୍ଟି, ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟତଃ ପ୍ରାର୍ଥୀ ଦେଇଛନ୍ତି। ଦିଲ୍ଲୀରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ପଟେଲନଗର ବିଧାନସଭା ଆସନ ଅନ୍ତର୍ଗତ ବଲଜିତ୍ ନଗରରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ନୂଆଦିଲ୍ଲୀର ମଙ୍ଗଲପୁରୀ ଏବଂ ଦ୍ୱାରକା ଆସନ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜନସଭା କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ 3 ସ୍ଥାନରେ ରୋଡ୍ ଶୋ କରୁଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ କେତେକ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ମୁମ୍ବାଇ ପୁଲିସ୍ ଅଭିନେତା ସୈଫ୍ ଅଲ୍ଲୀ ଖାଁଙ୍କ ବୟାନ ରେକର୍ଡ କରିଛି। ଚଳିତ ମାସ 16 ଅଭିନେତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ବୟାନରେ ସୈଫ୍ କହିଛନ୍ତି, ପତ୍ନୀ କରୀନା କପୁରଙ୍କ ସହ ଥିବାବେଳେ ସହାୟିକା ଏଲିମା ଫିଲିମ୍ଙ୍କ ଚିତ୍କାର ଶୁଣି ସେ ତଳକୋଠରୀକୁ ଚାଲିଆସିଥିଲେ। ସେଠାରେ ଆକ୍ରମଣକାରୀ ଉପସ୍ଥିତ ଥିବା ସେ କହିଛନ୍ତି। ଅଭିନେତା ସୈଫ୍ ଅଲ୍ଲୀ ଖାଁ ସମ୍ପୃକ୍ତ ଆକ୍ରମଣକାରୀକୁ ଦୂରେଇ ଦେବାକୁ ଚେଷ୍ଟା କରିଥିବାବେଳେ ସେ ତାଙ୍କ ପିଠି, ବେକ ଏବଂ ହାତରେ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲା। ସୈଫ୍ କହିଛନ୍ତି, ସେ ଆକ୍ରମଣକାରୀକୁ ଏକ ଘର ମଧ୍ୟରେ ବନ୍ଦ କରିଦେଇଥିଲେ ଓ ପରେ ସେ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ଏକ ଚେକ୍ ବାଉନ୍ସ ମାମଲାରେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରାମଗୋପାଳ ବର୍ମାଙ୍କୁ ମୁମ୍ବାଇ ଅନ୍ଧେରୀ ମାଜିଷ୍ଟ୍ରେଟ୍ ସ୍ତରୀୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାଙ୍କୁ 3 ଦଣ୍ଡାଦେଶ ହୋଇଛି। 7 ତଳେ ଶ୍ରୀ ନାମକ କମ୍ପାନୀର ନିର୍ମାତା ରାମଗୋପାଳ ବର୍ମାଙ୍କ ବିରୁଦ୍ଧରେ ଚେକ୍ ବାଉନ୍ସ ସମ୍ପର୍କିତ ମାମଲା କରିଥିଲେ। ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟ ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି 3 ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହା ବ୍ୟତୀତ ଶ୍ରୀ ବର୍ମା ଆସନ୍ତା 3 ମଧ୍ୟରେ 3,72,000 ସମ୍ପୃକ୍ତ କମ୍ପାନୀକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ ପ୍ରଦାନ ନକଲେ ଆହୁରି 3 ଜେଲ୍ ଦଣ୍ଡାଦେଶ ଭୋଗିବ ବୋଲି ନ୍ୟାୟାଳୟ ତାଙ୍କ ଆଦେଶରେ କହିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଦ୍ୱିପାକ୍ଷିକ ବୈଠକ ପାଇଁ ଆସନ୍ତା ରବିବାରଠାରୁ 2 ଚୀନ ଗସ୍ତରେ ଯିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି, ରାଜନୈତିକ, ଆର୍ଥିକ ଓ ଲୋକଶ୍ଳୋକ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଭାରତ ଚୀନ ସମ୍ପର୍କର ପରବର୍ତ୍ତୀ ପର୍ଯ୍ୟାୟର ଦ୍ୱିପାକ୍ଷିକ ଆଲୋଚନାରେ ଶ୍ରୀ ମିଶ୍ରୀ ଅଂଶଗ୍ରହଣ କରିବେ। ଓଡ଼ିଶା ୱାରିୟର୍ସ ପ୍ରଥମ ଦଳ ଭାବେ ମହିଳା ହକି ଇଣ୍ଡିଆ ଲିଗ୍ର ଫାଇନାଲ୍କୁ ଉନ୍ନୀତ ହୋଇଛି। ଗତକାଲି ଝାଡ଼ଖଣ୍ଡର ରାଞ୍ଚିରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ ଏସ୍ଜି ପାଇପର୍ସଠାରୁ 3-2 ସୁଟ୍ଆଉଟ୍ରେ ପରାସ୍ତ ହୋଇଥିଲେ ମଧ୍ୟ ଓଡ଼ିଶା ୱାରିୟର୍ସ ଏହି ଯୋଗ୍ୟତା ହାସଲ କରିଛି। ଆଜି ସନ୍ଧ୍ୟା 6 ମହିଳା ବର୍ଗରେ ସୁରମା ହକି କ୍ଲବ୍ ଓ ସ୍ରାଚିରାର ବେଙ୍ଗଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ପୁରୁଷ ବର୍ଗରେ ରାତି 8:15 ସ୍ରାଚିରାର ବେଙ୍ଗଲ ଟାଇଗର୍ସ ଓ କଳିଙ୍ଗ ଲାନ୍ସର୍ସ ମଧ୍ୟରେ ମୁକାବିଲା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତରତ୍ନ କର୍ପୂରୀ ଠାକୁର ଜଣେ ଜନନାୟକ ଓ ଦୂରଦ୍ରଷ୍ଟା ରାଜନୀତିଜ୍ଞ ଥିଲେ, କହିଛନ୍ତି ଉପରାଷ୍ଟ୍ରପତି। ଯୁଦ୍ଧକ୍ଷେତ୍ର ନିରୀକ୍ଷଣ ପ୍ରଣାଳୀ ସଂଜୟର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ୱାକଫ୍ ସଂଶୋଧନ ବିଲ୍ ଉପରେ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ଯୁଗ୍ମ ସଂସଦୀୟ କମିଟି ବୈଠକ ଏବଂ ମହିଳା ହକି ଇଣ୍ଡିଆ ଲିଗ୍ରେ ପ୍ରଥମ ଦଳ ଭାବେ ଓଡ଼ିଶା ୱାରିୟର୍ସ ଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
you